ପ୍ରଥମ ବଂଶାବଳୀ ଅଧ୍ୟାୟ ଏଗାର ଅନନ୍ତର ସମୁଦାୟ ଇସ୍ରାଏଲ ହିବ୍ରୋନରେ ଦାଉଦଙ୍କ ନିକଟରେ ଏକତ୍ର ହୋଇ କହିଲେ, ଦେଖ ଆମ୍ଭେମାନେ ତୁମ୍ଭର ଅସ୍ଥି ଓ ତୁମ୍ଭର ମାଂସ। ଗତକାଳରେ ସାଉଲ ରାଜା ଥିଲାବେଳେ ତୁମ୍ଭେ ଇସ୍ରାଏଲକୁ ବାହାରେ ଓ ଭିତରେ ଗମନାଗମନ କରାଉଥିଲ, ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ କହିଛନ୍ତି, ତୁମ୍ଭେ ଆମ୍ଭ ଇସ୍ରାଏଲ ଲୋକଙ୍କୁ ପାଳନ କରିବ ଓ ତୁମ୍ଭେ ଆମ୍ଭ ଇସ୍ରାଏଲ ଲୋକଙ୍କର ଅଗ୍ରଣୀ ହେବ। ଏହି ରୂପେ ଇସ୍ରାଏଲର ସମସ୍ତ ପ୍ରାଚୀନ ହିବ୍ରୋନକୁ ରାଜାଙ୍କ କତିକି ଆସିଲେ। ତହିଁରେ ଦାଉଦ ହିବ୍ରୋନରେ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କ ସଙ୍ଗେ ନିୟମ କଲେ। ପୁଣି ସାମୁଏଲଙ୍କ ହସ୍ତରେ ସଦାପ୍ରଭୁଙ୍କ କଥିତ ବାକ୍ୟାନୁସାରେ ସେମାନେ ଇସ୍ରାଏଲ ଉପରେ ଦାଉଦଙ୍କୁ ରାଜାଭିଷିକ୍ତ କଲେ। ଏଥିଉତ୍ତରେ ଦାଉଦ ଓ ସମଗ୍ର ଇସ୍ରାଏଲ ଜିରୁସାଲମକୁ ଅର୍ଥାତ୍ ଜିବୁସକୁ ଗଲେ। ସେ ସମୟରେ ଦେଶ ନିବାସୀ ଜିବୁସୀୟମାନେ ସେଠାରେ ଥିଲେ। ତହିଁରେ ଜିବୁସ ନିବାସୀମାନେ ଦାଉଦଙ୍କୁ କହିଲେ, ତୁମ୍ଭେ ଏ ସ୍ଥାନକୁ ଆସିପାରିବ ନାହିଁ। ତଥାପି ଦାଉଦ ସିଓନର ଦୃଢ଼ ଗଡ଼ ହସ୍ତଗତ କଲେ, ତାହା ଦାଉଦ ନଗର ହେଲା। ଆଉ ଦାଉଦ କହିଲେ, ଯେ କେହି ପ୍ରଥମେ ଜିବୁସିଆମାନଙ୍କୁ ଆଘାତ କରିବ ସେ ପ୍ରଧାନ ଓ ସେନାପତି ହେବ। ତହିଁରେ ସରୁଆର ପୁତ୍ର ଜୟାବ ପ୍ରଥମେ ଗଲା ଓ ପ୍ରଧାନ କରାଗଲା। ପୁଣି ଦାଉଦ ସେହି ଦୃଢ଼ ଗଡ଼ରେ ବାସ କଲେ, ଏହେତୁ ଲୋକମାନେ ତାକୁ ଦାଉଦ ନଗର ନାମ ଦେଲେ। ଆଉ ଦାଉଦ ଚତୁର୍ଦ୍ଦିଗରେ ଅର୍ଥାତ୍ ମିଲଠାରୁ ଚତୁର୍ଦ୍ଦିଗରେ ନଗର ନିର୍ମାଣ କଲେ। ପୁଣି ଜୟାବ ନଗରର ଅବଶିଷ୍ଟ ସ୍ଥାନ ପୁନର୍ନିର୍ମାଣ କଲେ। ତେଣୁ ଦାଉଦ ଆହୁରି ମହାନ ହେଲେ, କାରଣ ସୈନ୍ୟାଧିପତି ସଦାପ୍ରଭୁ ତାଙ୍କର ସହାୟ ଥିଲେ। ଇସ୍ରାଏଲ ବିଷୟରେ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଦାଉଦଙ୍କୁ ରାଜା କରିବା ପାଇଁ ସମଗ୍ର ଇସ୍ରାଏଲ ସହିତ ଯେଉଁମାନେ ତାଙ୍କ ରାଜ୍ୟରେ ତାଙ୍କ ସଙ୍ଗେ ଆପଣମାନଙ୍କୁ ବଳବାନ ଦେଖାଇଥିଲେ, ଦାଉଦଙ୍କର ସେହି ବୀରମାନଙ୍କ ମଧ୍ୟରେ ଏମାନେ ପ୍ରଧାନ। ଦାଉଦଙ୍କର ବୀରମାନଙ୍କର ସଂଖ୍ୟା ଜଣେ ହକ୍ମୋନିୟର ପୁତ୍ର ଜାସ୍ବିୟାମ 30 ଜଣଙ୍କ ମଧ୍ୟରେ ପ୍ରଧାନ ଥିଲା। ସେ 300 ଲୋକ ଉପରେ ଆପଣା ବର୍ଷା ଚଳାଇ ଏକାବେଳେ ସେମାନଙ୍କୁ ବଧ କରିଥିଲା। ପୁଣି ତାହା ଉତ୍ତାରେ ଅହୋହିୟ ଦୋଦୟର ପୁତ୍ର ଇଲିଆସର, ସେ 3 ବୀରଙ୍କ ମଧ୍ୟରେ ପ୍ରଧାନ ଥିଲା। ସେ ପସଦମିମ୍ରେ ଦାଉଦଙ୍କ ସଙ୍ଗରେ ଥିଲା। ସେଠାରେ ପଲେଷ୍ଟିୟମାନେ ଯୁଦ୍ଧାର୍ଥେ ଏକତ୍ର ହୋଇଥିଲେ। ସେଠାରେ ଜବପୂର୍ଣ୍ଣ ଖଣ୍ଡେ ଭୂମି ଥିଲା, ଆଉ ଲୋକମାନେ ପଲେଷ୍ଟିୟମାନଙ୍କ ସମ୍ମୁଖରୁ ପଳାଉଥିଲେ। ଏଥିରେ ସେମାନେ ସେହି ଭୂମିଖଣ୍ଡ ମଧ୍ୟରେ ଠିଆ ହୋଇ ତାହା ରକ୍ଷା କଲେ ଓ ପଲେଷ୍ଟିୟମାନଙ୍କୁ ବଧ କଲେ। ପୁଣି ସଦାପ୍ରଭୁ ମହାଜୟ ଦ୍ୱାରା ସେମାନଙ୍କୁ ଉଦ୍ଧାର କଲେ। ଆଉ 30 ଜଣ ପ୍ରଧାନଙ୍କ ମଧ୍ୟରୁ 3 ଜଣ ଶୈଳକୁ ଅର୍ଥାତ୍ ଅଦୁଲମ ଗୁମ୍ଫାକୁ ଦାଉଦଙ୍କ କତିକି ଗଲେ। ସେତେବେଳେ ପଲେଷ୍ଟିୟ ସୈନ୍ୟ ରଫାଇମ୍ ଉପତ୍ୟକାରେ ଛାଉଣି ସ୍ଥାପନ କରିଥିଲେ। ପୁଣି ସେ ସମୟରେ ଦାଉଦ ଦୁର୍ଗମ ସ୍ଥାନରେ ଥିଲେ ଓ ପଲେଷ୍ଟିୟମାନଙ୍କର ପ୍ରହରୀ ସୈନ୍ୟ ଦଳ ବୈଥଲହମ୍ରେ ଥିଲେ। ଏଥିରେ ଦାଉଦ ତୃଷାର୍ଥ ହୋଇ କହିଲେ, ଆହ୍, କେହି ବୈଥଲହମ୍ ନଗର ଦ୍ୱାର ନିକଟସ୍ଥ କୂପଜଳ ପାନ କରିବାକୁ ମୋତେ ଦିଅନ୍ତା କି? ତହିଁରେ ସେହି 3 ବୀର ପଲେଷ୍ଟିୟମାନଙ୍କ ସୈନ୍ୟ ମଧ୍ୟ ଦେଇ ପଶିଯାଇ ବୈଥଲହମ୍ ନଗର ଦ୍ୱାର ନିକଟସ୍ଥ କୂପରୁ ଜଳ କାଢ଼ି ଦାଉଦଙ୍କ ନିକଟକୁ ତାହା ଆଣିଲେ। ମାତ୍ର ଦାଉଦ ତହିଁରୁ ପାନ କରିବାକୁ ସମ୍ମତ ନହୋଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତାହା ଢାଳିଦେଲେ, ଆଉ କହିଲେ, ମୋ ପରମେଶ୍ୱର ଏପରି କର୍ମ କରିବାକୁ ମୋତେ ନ ଦେଉନ୍ତୁ। ପ୍ରାଣପଣରେ ଗମନକାରୀ ଏହି ମନୁଷ୍ୟମାନଙ୍କ ରକ୍ତ କି ମୁଁ ପାନ କରିବି? କାରଣ ଏମାନେ ପ୍ରାଣପଣରେ ତାହା ଆଣିଅଛନ୍ତି, ଏଣୁ ସେ ତାହା ପାନ କରିବାକୁ ସମ୍ମତ ହେଲେ ନାହିଁ। ଏହି ସକଳ କର୍ମ ସେହି 3 ବୀର କରିଥିଲେ। ସେହି 3 ଜଣଙ୍କ ମଧ୍ୟରେ ଜୟାବର ଭ୍ରାତା ଅବିଶୟ ପ୍ରଧାନ ଥିଲା, କାରଣ ସେ 300 ଲୋକ ବିରୁଦ୍ଧରେ ଆପଣା ବର୍ଷା ଉଠାଇ ସେମାନଙ୍କୁ ବଧ କରିଥିଲା, ଏଣୁ ସେ ଏହି 3ଙ୍କ ମଧ୍ୟରେ ନାମ ପାଇଲା। ଏହି 3ଙ୍କ ମଧ୍ୟରେ ସେ 2 ଜଣଙ୍କ ଅପେକ୍ଷା ଅଧିକ ମର୍ଯ୍ୟାଦାପନ୍ନ ଥିଲା ଓ ସେମାନଙ୍କର ସେନାପତି ହେଲା। ତଥାପି ସେ ପ୍ରଥମ 3 ଜଣଙ୍କ ତୁଲ୍ୟ ନଥିଲା। ପରାକ୍ରାନ୍ତ କର୍ମକାରୀ କପ୍ସେଲିୟ ଏକ ବିକ୍ରମୀ ପୁରୁଷର ପୌତ୍ର ଜିହୟାଦର ପୁତ୍ର ଯେ ବନାୟ, ସେ ମୋଆବୀୟ ଅରିଏଲର 2 ପୁତ୍ରଙ୍କୁ ବଧ କଲା। ମଧ୍ୟ ସେ ହିମପାତ ସମୟରେ ଯାଇ ଗର୍ତ୍ତ ମଧ୍ୟରେ ଏକ ସିଂହକୁ ବଧ କଲା। ଆହୁରି ସେ 5 ହାତ ଦୀର୍ଘ ବୃହତ୍କାୟ ଏକ ମିଶ୍ରୀୟ ପୁରୁଷକୁ ବଧ କଲା। ସେହି ମିଶ୍ରୀୟ ହସ୍ତରେ ତନ୍ତୀର ନରାଜ ତୁଲ୍ୟ ଏକ ବର୍ଷା ଥିଲା। ପୁଣି ବନାୟ ଏକ ଜଷ୍ଟି ନେଇ ଯାଇ ସେହି ମିଶ୍ରୀୟର ହସ୍ତରୁ ବର୍ଷା ଛଡ଼ାଇ ତାହାରି ବର୍ଷାରେ ତାହାକୁ ବଧ କଲା। ଜିହୟାଦର ପୁତ୍ର ବନାୟ ଏହିସବୁ କର୍ମ କଲା, ଏଣୁ ସେ ଏହି 3 ବୀରଙ୍କ ମଧ୍ୟରେ ନାମ ପାଇଲା। ଦେଖ, ସେ 30 ଜଣଙ୍କ ଅପେକ୍ଷା ଅଧିକ ମର୍ଯ୍ୟାଦାପନ୍ନ ଥିଲା, ତଥାପି ସେ ପ୍ରଥମ 3 ଜଣଙ୍କ ତୁଲ୍ୟ ନଥିଲା। ଆଉ ଦାଉଦ ତାହାକୁ ଆପଣା ପ୍ରହରୀ ଦଳ ଉପରେ ନିଯୁକ୍ତ କଲେ। ଆହୁରି ସୈନ୍ୟ ମଧ୍ୟରେ ଏହି ବୀରମାନେ ଥିଲେ, ଯଥା ଜୟାବର ଭ୍ରାତା ଅସାହେଲ, ବୈଥଲମସ୍ତ ଦୋଦୟର ପୁତ୍ର ଇଲହାନନ, ହଗେରିୟ ସମତ, ପଲୋନିୟ ହେଲସ, ତକୋଇୟ ଇକେଶର ପୁତ୍ର ଇରା, ଅନାଥତୀୟ ଅବିଏସର, ହୁସାତୀୟ ସିଦ୍ଧଖୟ, ଅହହିୟ ଇଲୟ, ନଟଫାତୀୟ ମହରୟ, ନଟଫାତୀୟ ବାନାର ପୁତ୍ର ହେଲତ, ବିନ୍ୟାବିନ ସନ୍ତାନଗଣର ଗିବିଆ ନିବାସୀ ରିବୟର ପୁତ୍ର ଇତୟ, ପିରିଆଥୋନୀୟ ବନାୟ, ଗାସ୍ ନଦୀ ତୀର ନିବାସୀ ହୁରୟ, ଅର୍ଦ୍ଧତୀୟ ଅବିଏଲ, ବାହାରୁମୀୟ ଅସ୍ମାବତ, ସାଲବେନୀୟ ଇଲିୟାହବ, ଗିସନୀୟ ହାସେମ୍ର ପୁତ୍ରଗଣ, ହଗରିୟ ସାଗିର ପୁତ୍ର ଜୋନାଥନ, ହଗରିୟ ସାଖରର ପୁତ୍ର ଅହିୟାମ, ଉରର ପୁତ୍ର ଇଲିଫାଲ, ମକ୍ଷେରାତୀୟ ହେଫର, ପଲୋନିୟ ଅହିୟ, କର୍ମିଲୀୟ ହିଶ୍ରୟ, ଇସବୟର ପୁତ୍ର ନାରୟ, ନାଥନର ଭ୍ରାତା ଜୋଏଲ, ହଗ୍ରିର ପୁତ୍ର ମିଭର, ଅମନୀୟ ସେଲକ, ସରୁଆର ପୁତ୍ର ଜୟାବ୍ର ଅସ୍ତ୍ରବାହକ ବେରତୀୟ ନହରୟ, ଜିତ୍ରିୟ ଗାରେଭ, ହିତୀୟ ଉରିୟ, ଅହଲୟର ପୁତ୍ର ସାବଦ, ରୁବେନୀୟ ସିସାର ପୁତ୍ର ଅଦିନା, ଏ ରୁବେନୀୟମାନଙ୍କର ଜଣେ ପ୍ରଧାନ ଥିଲା ଓ ତାହା ସଙ୍ଗେ ତିରିଶ ଜଣ ଥିଲେ, ମାଖାର ପୁତ୍ର ହାନନ, ମତନୀୟ ଜୋସାଫଟ, ଅଷ୍ଟାରତୀୟ ଉସିୟ, ଅରଏରିୟ ହୋଥମ୍ର ପୁତ୍ର ସାମ ଓ ଜିଏଲ, ସିମ୍ରିର ପୁତ୍ର ଜିଦିଏଲ ଓ ତାହାର ଭ୍ରାତା ତିସିୟ ଜୋହା, ମହବିୟ ଇଲିଏଲ, ଇଲନାମର ପୁତ୍ର ଜିରିବୟ ଓ ଜୋସାବିୟ ଆଉ ମୋଆବିୟ ଜିତ୍ମା, ଇଲିଏଲ ଓ ଓବେଦ ଓ ମସବାୟ ଜାସିଏଲ,